ಶರತ್ಪುನ್ನ ಚಂದ್ರ ಪ್ರಭಾವಪುನ್ನ ಬಿಂಬಾಧರ ಸ್ಮೆರಾ ವಕ್ತಾರವಿಂದಂ ಸುಶಾಂತಂ ಸುರರತ್ನಾವಳಿ ಹರತಟಂಕ ಶುಭಂ ಮಹಾಸುಪ್ರಸನ್ನಂ ಭಜೇ ಶ್ರೀ ಭವಾನಿ.
ಕಹಾರಿ ತಿಳಿ ಘನ ಥಾಯೇ
स्वामी पाई की सही निमान गुहाला पछई पुणी माजे बसन स्वामी पाई मने तार भीषण कष्ट केते दिन खाऊथिबे अन्न उचिष्ट सही बरसी माजे बेसे सहोइला आहसे सहोइला जयंत को मन कथा खोली कहिला पत्नी थारु सब कथा सुनी जयंत भाविला परखी नब मिछ कि सत तही पर दिन एक पर्व पड़िला परिवार नाना खाद्य रंधा चलिला छलाना करी रहे जयंत आह रहे जयंत जानिबा को पत्नी कथा सत कि मिछ छ भाई लाडू खाई आनंदे गले जयंत को माता ऐठा दिले छाती रे छाती गलु ममता भूली धन पटे ढली गलु पुआ को छाड़ी कहिला जयंत मा सुना मो कथा अरे सुना मो कथा भाभी भाभी करी छि मु गोटिए चिंता राति पहिले करिबी दुरागमन आह दुरागमन ए घरु सर जाई भाग्य खोजी भी मोरो छाड़ी चली जी भी मालो एई मो घर तथापि मार मन टलिला नाही कहिला न जाई एठी रहिबु काही कहिला न जाई एठी रहिबु काही ବଦଳରେ ସତୀପତିକୁ ଛୁଇଁ ଗୋବର ହାତର ଛାପ ଦେଲା ଲଗାଇ ସଂସାରରେ ପତି ପତ୍ନୀ ଦୃଢ ବନ୍ଧନ ସେ ଦୃଢ ବନ୍ଧନ ମଲାଗାଏ ସେ ବନ୍ଧନ ହୁଏନି ଛିନ୍ନ ନାରୀ ଚାହେଁ ରହୁ ପଛେ ଦୁଃଖ ଭୋକରେ ସ୍ୱାମୀ କେବେ ନ ରହନ୍ତୁ ତା ଠାରୁ ଦୂରେ ଦେଖୁଥିଲେ ଶୁଣୁଥିଲେ ସମସ୍ତେ ଘରେ ରହିଯା ବାବୁ ନ କହନ୍ତି ତ ଥରେ କୁଳି ନବାକୁ କେହି ଜଣେ ଗଲିନି କେହି ଜଣେ ଗଲିନି ଏକ ସ୍ତ୍ରୀରେ ଝୁରୁଥିଲା କାନ୍ଦି ବାହୁନି ନିଜ ଗାଁ ନିଜ ଘର ମାଟି ମମତା ଆହ ମାଟି ମମତା ନଈ ନାଳ ତୋଟା ମାଳ ଚାଲିବା ରାସ୍ତା ଗାଁ ମୁଣ୍ଡ ପାଠଶାଳା ଗାଁ ଦୋକାନୀ ସବୁ ଛାଡ଼ି ଚାଲି ଯାଏ ସେ ଅଭିମାନୀ ଡାକି ବୁଝିଲା ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ମୋହର ଭାଗ୍ୟ ଦେବୀ ମୋହ ପ୍ରତି ହେଲା ନିଷ୍ଠୁର ଜୟନ୍ତ କହିଲା ତାର ଦୁଃଖ କାହାଣୀ ଦୋକାନୀର ଦୟା ହେଲା ସେ କଥା ଶୁଣି ଦୋକାନୀ କହିଲା ଯଦି କଥା ମାନିବୁ ମୋ ପାଖେ ଚାକିରି କରି ଭେଟ ପଶିବୁ ସହଜେ ସାହୁକାର ଥିଲା ନି ସନ୍ତାନ ନିଜ ଘରେ ଜୟନ୍ତକୁ ଦେଲା ଟି ସ୍ଥାନ କିଛି ଦିନ ବେପାରରେ ହେଲା ନିପୁଣ ନିଜ ଗୁଣେ କିଣି ନେଲା ସାହୁର ମନ ବୁଦ୍ଧି ବଳେ ବେପାରକୁ କଲା ଦ୍ୱିଗୁଣ ହେଲା ସେ ମାଲିକ ସମାନ ନିସନ୍ତାନ ସାହୁକାର ଭାବେ ମନରେ କାପାଇ ସଞ୍ଜୀବି ଧନ କିବା ଆଶାରେ ସରିଗଲା ଦିନ କାଳ ଧନ ଚିନ୍ତାରେ ବାକି ଦିନ ଭଜିବି ଶ୍ରୀ ହରି ଭୟରେ ବାକି ଦିନ ଭଜିବି ଶ୍ରୀ ହରି ଭୟରେ ଶ୍ରୀ ହରି ଛୋଟ ବଣେ ହେଲି କି ଉଣା ଧନ କରି ଦିଏ ପରା ଯେ ବାଟ ବଣା ଆଶ୍ରୟ ଦେଇଛ ମତେ ଦେଇ ମମତା ଆହ ଦେଇ ମମତା ପୁଣି ପରି ବ୍ୟବସାୟ ଦେଇ କ୍ଷମତା କଲି କି ବା ବ୍ୟବସାୟ କିଛି ଅନ୍ତର ଆହ କିଛି ଅନ୍ତର ବୁଝିପାରୁ ନାହିଁ ତୁମ ବ୍ୟବହାର ଦୋଷ ଥିଲେ କ୍ଷମା କର ଦିଅ ହେ ଶାସ୍ତି ଯାହା ଦେବ ମାନି ନେବି ମୁଣ୍ଡ ପାତି ଜୟନ୍ତର ମୁଖ ଶୁଣି ସରଳ କଥା ସାହୁକାର ଆହୁଁସନ୍ତି ଜୟନ୍ତ ମତେ जयंतरु बढ़िला माना विचित्र अटई सिना विधाता रीति हसुची जयंत कांदई लीलावती जेबे ठारु स्वामी तार विदेश गला थिले दंड पड़े दिगुण खाइबा को दिए ताकु जेते आईठा सढ़ेरे पानी दिए पादरे कंटा जा मने ता संगरे कथा नही नाना मंजना दियंती जे छिगुलाई किछि तांको संदेश नाही स्वामी को चिंता रे दुख तार बढ़ई केमिति अछंति मने भाबई सेही दिने लीलावती काठ पाई चलई बाटरे भेटिला दले नारी को सेही भोग नैवेद्य देई करंती पूजा जळुछि दीप कलश होइछि सजा सेठारे लीलावती पहुँचि गला सेहि पहुँचि गला एहा केऊ व्रत बोली से पचारिला केऊ ठाकुरानी पूजा कह समस्त कि फल मिलई करिले एहि व्रत जानिथिले दुखिनी को बुझाई कह दूर कर मनु मोर जेते संशय लीलावती कथा सुनी से नारी माने उत्तर दियंती सर्व भक्ति मने उत्तर दियंती सर्व भक्ति मने संत सीमा व्रत एही सुन भौणी छाई कहुचु सुन तार कहानी शुक्रवार आज परा जानी चो तुमे व्रत करु अछु आमे संतोषी नामे व्रत करु अछु आमे संतोषी नामे ए व्रत कहिले धन धन्य नारी गोटी पुत्र लभई कुमारी जे करे एही व्रत पालन मन लखी वर लभे सत्यटी जाना बेकार चाकिरी पाए बाणी जे लाभ महा महा रोगरु जे मिले आरोग्य कांत सुहागिनी कांता थिले बिरहे सुखे अंति स्वामी द्वंद जे जाए शून्य हस्ते जाई थिले संपद फेरे फकीर अमीर हुए मांक कृपारे लीलावती सबु कथा जे बे सुनिला से व्रत करिब बोली मने पांचिला कहिला भौणी माने दिया बुझाई करिब व्रत शुक्रवार रे ध्यान रखिथिब संतोषी का पदरे एही व्रत जिए निष्ठारे जे करिब शुक्रवार दिन उपवास रहिब से दिन से परिवार आमी शनि सेध आहे आमी शनि सेध खट्टा खाइबनी माता ଜାଣିବନି ମାତା ହୋଇବି କ୍ରୋଧ ଦେହ ମନ ଶୁଦ୍ଧ ଯେ ପବିତ୍ର ରଖିବ ଉଚିତ ସମୟେ ପୂଜା ଯେ ଆରମ୍ଭିବ ପୂଜା ଆଗୁ କଳସକୁ ଜଳରେ ଭରି ସଜାଡ଼ିବ ପାତ୍ର ଯେ ଗୁଡ଼ ଚଣା ଭରି କଳସ ଉପରେ ସେହି ପାତ୍ର ରଖିବ ସେହି ପାତ୍ର ରଖିବ ସେ ପାତ୍ରର ଗୁଡ଼ ଚଣା ଭୋଗ ହୋଇବ ତାହା ଭୋଗ ହୋଇବ ଖଟୁଲି ଉପରେ ରଖି ମାଙ୍କ ମୂର୍ତ୍ତି ନାଲି ଲୁଗା ନାଲି ଶଙ୍ଖା ପିନ୍ଧାଇ ବଟି ସଜେଇ ଦେବ ମାଙ୍କୁ ମନ୍ଦାର ଫୁଲି ଜାଳିଦେବ ଧୂପ ଦୀପ ଭକତି ଭରେ ଗୁଡ଼ ଆଉ ଚଣା ରଖି ଆପଣ ହସ୍ତେ ବ୍ରତ କଥା ପଢ଼ିବ ଶୁଣିବ ସୁଚିତି ଜୟ ସନ୍ତୋଷୀ ମା କହି ଧ୍ୱନି ଯେ ଦେବ କହି ଧ୍ୱନି ଯେ ଦେବ ବୁଝିବା ଲୋକଙ୍କୁ ବୁଝାଇ କହିବ ବୁଝାଇ କହିବ ବହିଷ ସେ ଚଣା ଗୁଡ଼ ଭୋଗ କରିବ ପୂଜା ଆଳତି ସେ ପ୍ରସାଦ ବାଣ୍ଟିବ ନିଜ ହାତେ ଧରିଥିବା ଗୁଡ଼ ଚଣାକୁ ଗୋମାତାଙ୍କୁ ପୂଜା କରିଦେବ ତାହାଙ୍କୁ କଳସ ଜଳ ତୁଳସୀ ମୂଳରେ ବାକି ଜଳ ଢାଳିବ ତୁଳସୀ ମୂଳରେ ବାକି ଜଳ ଢାଳିବ ପ୍ରଣାମ କରିବ ଥାଇ ସନ୍ତୋଷୀ ପାଦେ ଭକତ ମନର କଥା ମା ଜାଣିପାରେ ଷୋଳ ଶୁକ୍ରବାର ଏହି ମତେ ଆଚରି ସନ୍ତୋଷୀ ମାଙ୍କ ପାଖେ କରି ଗୁହାରି ଭକ୍ତି ଭରି ମାଙ୍କୁ ଯେ କର ପୂଜନ ମାନସିକ ପୂର୍ଣ୍ଣ ପରେ ଉଜ୍ଜାପନ ପଚାରଇ ଲୀଳାବତୀ କୁହ ଭଉଣୀ କେଉଁ ମତେ ଉଜ୍ଜାପନ ହୁଅଇ ପୁଣି କହିଲେ ସେ ନାରୀ ମାନେ ଶୁଣ ଭଉଣୀ ବ୍ରତ ଉଜ୍ଜାପନ କଥା ରଖଟି ଜାଣି ଆଚରଣ ଉଲ୍ଲଙ୍ଘନେ ମାତାଙ୍କ ରସ ମାତା ରସ କଲେ ଫଳ ହେବ ବିନାଶ ଘିଅ ଦୀପ ଦେବ ଉଜ୍ଜାପନ ଦିବସେ ନଡ଼ିଆ ଗୋଟି ଭାଙ୍ଗିବ ମନ ହରସି ସନ୍ତୋଷୀ ଉତ୍ସବ ହେବ ସେ ଦିନ ଘରେ ସମସ୍ତେ ଶରଣ ଯିବ ମାଙ୍କ ଠାରେ ସୁମିଷ୍ଟ ଫଳ ସଙ୍ଗତେ କ୍ଷୀରି ଯେ ଭୋଗ ଚଣା ଶାଗ ବାଢ଼ିବାକୁ ଭୁଲି ନ ଯିବ ଡାଲି ତରକାରୀ ଅନ୍ୟ କେଉଁ ବିଧିରେ ଅନ୍ୟ କେଉଁ ବିଧିରେ ଖଟା ପକାଇ ବନାଇ ରଖ ମନରେ ଖଟା ପକାଇ ବନାଇ ରଖ ମନରେ ଲଙ୍ଗଳା ଶିଶୁଙ୍କୁ ଆଗ ଭୋଜନ ଦେବ ଦକ୍ଷିଣା ସ୍ୱରୂପେ ତାଙ୍କୁ କିଛି ଅର୍ପିବ ଆଠ ଜଣ ଶିଶୁଙ୍କୁ ଯେ ଦେବ ଖୁଆଇ ଆହ ଦେବ ଖୁଆଇ ସ୍ନେହ ଆଦର କରିବ ପାଖରେ ରହି ଶକ୍ତିମତି କରାଇବ ବ୍ରାହ୍ମଣ ଭୋଜ ଦକ୍ଷିଣା ଦେଲେ ସନ୍ତୁଷ୍ଟ ହେବେ ଯେ ଦୁଇ ଜ ବହି ପଢ଼ା ଯେତେବେଳେ ଶେଷ ହୋଇବ ସନ୍ତୋଷୀ ବୋଲି ସର୍ବେ କହିବ ସବୁ ଶୁଣି ଲୀଳାବତୀ ସେଠୁ ଫେରିଲା ସେ ସେଠୁ ଫେରିଲା ଆଣିଥିବା କାଠ ଗୋଛା ବାଟେ ବିକିଲା ପଡ଼ିଲା ସନ୍ତୋଷୀଙ୍କ ମନ୍ଦିର, ଦେଖି ଆଖି ବହିଲା ଲୁହର ଧାର, ପୂଜା ଅର୍ଚ୍ଚନା କରି କଲା ବନ୍ଦନ, ଜୟ ମା ସନ୍ତୋଷୀଙ୍କର ଦୁଃଖ ମୋଚନ, ସନ୍ତୋଷ ବିଧାନ ପାଇଁ ଜନ୍ମ ଜାର, ସିଏ କି ସହିବେ ଦୁଃଖ ଭକ୍ତ ଜନର, କୃପା କଲେ ସନ୍ତୋଷୀ ଲୀଳାବତୀ ପ୍ରତି ଏ ଶୁକ୍ରବାର ପରେ ପାଇଲା ଚିଠି, ଏ ଶୁକ୍ରବାର ପରେ ସେ ପାଇଲା ଚିଠି। ଜୟନ୍ତ ଦେଇଛି ଚିଠି ଦୂର ବିଦେଶୁ, ସେ ଦୂର ବିଦେଶୁ, ଚିଠି ନୁହେଁ ଚାନ୍ଦ ଅବା ଖସିଛି ସ୍ୱର୍ଗ, ମରୁରେ ଝରିଲା ଅବା ଶ୍ରାବଣ ଝର, ଜୟ ମା ସନ୍ତୋଷୀ ବୋଲି କଲା ଜୁହାର, ଦୁଇ ଶୁକ୍ରବାର ପରେ ଟଙ୍କା ଆସିଲା, ଲୀଳାବତୀ ଜାଣିଲା ଏ ମାଙ୍କ ଲୀଳା, ଯା ଦେଢ଼ ସୁର ଜଳି ଯାଆନ୍ତି ଇର୍ଷାରେ, ଦେଖେଇ ଶୁଣେଇ କେତେ କଥା କହିଲେ, ଅଭିମାନେ ଲୀଳାବତୀ ମନ୍ଦିର ଗଲା, ସେ ମନ୍ଦିର ଗଲା, ସନ୍ତୋଷୀ ପୟରେ ଚିଠି ଟଙ୍କା ଥୋଇଲା, ମନ ଭୁଲା କଥା ମାଗ କର କାହିଁକି, ଏ ଚିଠି ଟଙ୍କାରେ ମୋର ଲୋଭ ନାହିଁ, ଯିଏ ମୋର ପାଣି କାଚ ମଥା ସିନ୍ଦୁର, ତାଙ୍କରି ବି ରହେ ମୋର କାନ୍ଦି ଅନ୍ତର, ଯେତେ ଦିନ ଏକାକିନି ରହିବି ମତ, ତୁ ଦୁଆରେ ଏମିତିକା ପାତିବି ହାତ, ଲୁହ ପୋଛି ଲୀଳାବତୀ ଫେରିଲା ଘରେ, ଜୟନ୍ତକୁ ଆଦେଶିଲେ ମାତା ସ୍ୱପ୍ନରେ, ମହାଜନ ହେଇ ତୁଝେ ସୁଖୀ ଚଳୁଛୁ, ତୁଝେ ସୁଖୀ ଚଳୁଛୁ, ସ୍ତ୍ରୀ ତୋର କାନ୍ଦେ ସେଠି ତୁ କି ଜାଣିଛୁ, ସ୍ତ୍ରୀ ତୋର କାନ୍ଦେ ସେଠି ତୁ କି ଜାଣିଛୁ, ପେଟ ପୁରେ ନାହିଁ ତାର ପିଠି ଲୁଚେନି, କଥା କି ଦିନେ ତୋର ମନେ ପଡ଼େନି, ସଂସାରରେ ପତି ପତ୍ନୀ ଦୁହିଙ୍କ ସାଥୀ, ଜଣେ କାଙ୍ଗାଳୁଣୀ ଜଣେ ଧନୀ କେମିତି, ଘର କି ଘରଣୀ କଥା ଯା ମନେ ନାହିଁ, ସବୁ ଥାଇ ସୁପୁରୁଷ ନୁହେଟି ସେହି, ଆହା ନୁହେଟି ସେହି, ଉଚିତ ଯାହା ଶୁଣ କହୁଛି, କାଲି ପ୍ରଭାତରେ ନିତ୍ୟ କର୍ମ ସାରିବ, ମୋ ନାମ ଛୁମରି ବ୍ୟବସାୟ ଖୋଲିବ, ଜୟ ମା ସନ୍ତୋଷୀ ଡାକି ଦୀପ ଜାଳିବ, ନଗଦରେ ସବୁ ଦ୍ରବ୍ୟ କାଲି ବିକିବ, ସବୁ ବାକି ଟଙ୍କା ତୁମ କାଲି ମିଳିବ, ବାକି ଟଙ୍କା କାଲି ମିଳିବ, ଏଠାରେ ଯେ ବ୍ୟବସାୟ ଶେଷ କରିବ, ଆହା ଶେଷ କରିବ, ସୁଗୃହ ବାହୁର ବାବୁ କାଲି ପ୍ରଭାତେ ପହଞ୍ଚିବ ଯାଇ ଲୀଳାବତୀ ଅଗ୍ରତୀ, ଏହା କହି ଅନ୍ତର୍ଧ୍ୟାନ ହେଲେ ସନ୍ତୋଷୀ, ନିଦ ଭାଙ୍ଗି ଜୟନ୍ତ ଯେ ଭାବଇ ବସି, ସ୍ୱପ୍ନ କଥା ଭାବି ଦେହ ଉଠେ ଶିହରି, ଆଖିରେ ନାଚିଲା ଲୀଳାବତୀ ସୁନ୍ଦରୀ, ଆଖିରେ ନାଚିଲା ଲୀଳାବତୀ ସୁନ୍ଦରୀ, ଯାବୁଡ଼ି ଧରିଲା ଛାତ, ପାଇଛି ବାର୍ତ୍ତା କୋଟି ପୁଣ୍ୟ ବଳେ ମିଳି ଅଛି ଦର୍ଶନ ସନ୍ତୋଷୀକୁ ଭକ୍ତି ଭରି କଲା ପ୍ରଣାମ ସେଦିନ ବନରୁ କାଠ ଆଣିବା ବେଳେ ଲୀଳାବତୀ ଘୁମାଇ ପଡ଼ିଲା ମନ୍ଦିରେ ସେହି କାଳେ ମା ଯେ କହିଲେ ଇଙ୍ଗିତେ ଗୋଛାକୁ ତିନି ଭାଗ ଯେ କର ଗୋଟିକୁ ଗୋଛାକୁ ରଖ ମୋର ମନ୍ଦିର ଆଉ ଏକ ଗୋଛା ନଦୀ ପୁଣି ରଖାଇ ଘରେ ଯାଅ ଚଢ଼ି ଅନ୍ୟ ଗୋଛାଟି ନେଇ ପୂର୍ବ ପରି କାଠ ଧରି ଦୁଆରେ ଥିବୁ କାଠ ନିଅ ଭାତ ଦିଅ ବୋଲି କହିବୁ ନିକଟେ ନଈ ଆହା ନିକଟେ ନଈ ମନ୍ଦିରରେ ରହିଅଛି ହାଣ୍ଡି କଡ଼େଇ ଆପଣା ଗଣ୍ଠିଲି ଖୋଲି କଲା ରୋଷେଇ ଖାଇସାରି ଚଳିଲା ସେ ନିଜ ଗାଁ ଭୂଇଁ ଦେଖିଲା ଦୂରରେ ଜଣେ ଲୀଳାର ପରି ବେଶଭୂଷା ହାତ ସିରି ଜେହ୍ନେ ଭିକାରୀ କଟିଲା ମୁଣ୍ଡ ସବୁ ଶୁଣି ଜୟନ୍ତ ଯେ କହିଥିରେ ବାୟାଣୀ ଚୋରଣୀ ଆଉ ନ ରହୁ ଘରେ ଆମ ଅନ୍ୟ ଘର ଚାବି ଦିଅ ମୋ ହାତେ ରହିବି ଅଲଗା ହୋଇ ତାହା ସଙ୍ଗତେ କପାଳରେ ଯାହା ଥିବ ତାହା ଭୋଗିବି ସ୍ତ୍ରୀ ପାଇଁ ଲୋକ ଲଜା କାରେ ଦେବି ଏହା ଶୁଣି ମା ମୁହଁ ଫିକା ପଡ଼ିଲା ମୁହଁ ଫିକା ପଡ଼ିଲା ଭାଇ ଭାଉଜଙ୍କ ପାଟି ଆଫା ମାରିଲା ରହିଲା ଲୀଳାକୁ ନେଇ ଅଲଗା ଘରେ ଘର ଯେ ଭରିଛି ତାର ଧନ ରତ୍ନରେ ରାଣୀ ପରି ଲୀଳାବତୀ ପାଇଲା ସୁଖ ମନେ ଭାବିଲା କରିବ ସନ୍ତୋଷୀ ବ୍ରତ ଶୁକ୍ରବାରେ ବ୍ରତ ଉଯାପନ କରିଲେ ବିଧି ମତେ ସବୁ ଆୟୋଜନ କରିଲେ ପୁତୁରା ଝିଆରି ଡାକି ଦେଲେ ଭୋଜନ ଖଟା ନ ଖାଇବା ପାଇଁ କଲେ ବାରଣ ମାତ୍ର ଯାହା ମାନି ମିଶି କୁଚକ୍ର କଲେ स्वामी स्त्री सुखे रहिले हस खुशी आनंद रे दिन काटिले किछि दिन जन्म मिला पुत्र नंदन जयंत लीलावती को आनंद मन जयंत लीलावती को आनंद मन पुत्र मोहि भूलिला कि कथा मोहर जानिबा सीमा गले ता घर कुछित रूप धरिले जानिती मा देखिले भय रे जेने थरी बहिया सासु बुढ़ी देखी तार कबाट देला डाणी जोगिनी भाभी दूरे तड़िला पाटी सुनी लीलावती देला अनाई सुआई तले गला जे धाई जय मा संतोषी कही पड़िला पादे सी पड़िला पादे सासु बुढ़ी दौड़ी आसी पड़ी प्रणामे सासु बुढ़ी दौड़ी आसी पड़ी प्रणामे कहिला लो अलक्षणी छुआ को उठिला घर दिव्य भरी जय मा संतोषी ध्वनि शुभे शून्य रे सारा परिवार आसी उभा होइले सुंदरी टे चली जाए नेत्रे देखिले कदाकार रूपे जही थिले से उभा सेठारे दियो नाली मंदार शोभा मंदार सिंदूर पुणी गुड़ा जे चना देखी समस्त बुद्धि होइला बणा समस्त ज्ञान चक्षु उदय हेला संतोषी को दया जीणु ठी हेला संतोषी को बही गोटी जानिले से हो आह जानिले से हो लुह बदल रे सते झरु छिलहु लुह बदल रे सते झरु छिलहु निज दस मान सर्वे बुझी पारिले शुक्रवार व्रत क्षमी बेसे दया क्षमा शांति रूपी मा संतोषी तांक कृपा थिले सबु उठाई हसी शुक्रवार।